ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ ତର୍ପଣ କୁମାର ପ୍ରଧାନ। ଦେଶର 7 ନମ୍ବର ଆଉ ଶେଷ ଖେପ ନିର୍ବାଚନ ଥି 8 ରାଜ୍ୟ ଆଉ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳର 57 ସଂସଦୀୟ କ୍ଷେତ୍ରନୁ ଆଇବା 1 ତାରିଖ ଦିନ ଭୋଟ୍ ହେବା। ଇ ଖେପେ ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଆର୍ ଜଗତସିଂହପୁର ଲୋକସଭା ଆସନ ଆର୍ ଇତାର ଅଧୀନତି ଥିବାର 42 ବିଧାନସଭା ଆସନ ଲାଗି ଭୋଟ୍ ହେବା। ଇତାର ଛଡ଼ା ପଞ୍ଜାବ ଆର୍ ଉତ୍ତରପ୍ରଦେଶର 13 ଲେଖା, ପଶ୍ଚିମବଙ୍ଗର 9, ବିହାରର 8, ହିମାଚଳ ପ୍ରଦେଶର 4, ଝାଡ଼ଖଣ୍ଡର 3 ଆର୍ କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର 1 ଲୋକସଭା ଆସନ ଲାଗି ଭୋଟ୍ ହେବା। ଇ ଖେପ୍ ଭୋଟ୍ ଲାଗି ପ୍ରଚାର ଜୋରସୋର ଚାଲିଛେ। ଭିନ୍ ଭିନ୍ ଦଳର ବରିଷ୍ଠ ନେତାମାନେ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ଭୋଟ୍ ପ୍ରଚାର କରୁଛନ୍। ଇନୁ ଜଣାଇ ଦିଆଯାଇପାରେ ଯେ ଆଇବା ଜୁନ୍ 4 ଦିନ ସବୁ ଖେପର ଭୋଟ୍ ଗନ୍ତି କରାଯିବା। ବିଜେପିର ବରିଷ୍ଠ ନେତା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଓଡ଼ିଶା ଗସ୍ତି ଆସିବେ। ପ୍ରଧାନମନ୍ତ୍ରୀ କେନ୍ଦ୍ରାପଡ଼ା, ବାଲେଶ୍ୱର ଆର୍ ବାରିପଦାନ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରବାର କାର୍ଯ୍ୟସୂଚୀ ରହିଛେ। ସେନ୍ତା ବିଜେପିର ବରିଷ୍ଠ ନେତା ଆର୍ ଗୃହମନ୍ତ୍ରୀ ଅମିତ ଶାହା ଆଜି ଓଡ଼ିଶା ଗସ୍ତି ଆସିକରି ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରବେ। ସେ ପୁରୀ ଜିଲ୍ଲାର ନିମାପଡ଼ା ଇଣ୍ଡୋର ଷ୍ଟାଡିୟମ୍ନୁ ହେବାର୍କେ ଥିବାର ବିଜୟ ସଂକଳ୍ପ ସମାବେଶଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛେ। ଇତାର ଛଡ଼ା ଶ୍ରୀ ଶାହା ପାଣିକୋଇଲି, ଚାନ୍ଦବାଲି ଆର୍ କୋରଇ ନଭିଲ ଦଳୀୟ ନିର୍ବାଚନୀ ସଭାକେ ସମ୍ବୋଧନ କରବେ। ବରିଷ୍ଠ ବିଜେପି ନେତା ଆର୍ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ରାଇରଙ୍ଗପୁରଠାରେ ଗୋଟେ ରୋଡ୍ ଶୋଥି ଯୋଗଦେବେ। ଏତା ଋତୁରୁ ମୋରଡ଼ା ନିର୍ବାଚନ ମଣ୍ଡଳୀର ସୁଲିଆପଦା, ସୋରର ରଘୁନାଥପୁର ଆର୍ ଜଗତସିଂହପୁରଠାରେ ବିଜୟ ସଂକଳ୍ପ ସମାବେଶଥି ଯୋଗଦେବେ। ସେଆଡ଼େ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଆଇବାକାଲ ବାଲେଶ୍ୱର ଆର୍ ଚାନ୍ଦବାଲିନୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରବେ। ସେନ୍ତା ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧି ଭଦ୍ରକ ଜିଲ୍ଲାନୁ ଆଇବା 30 ଗୁରୁବାର ଦିନ ଦଳୀୟ ପ୍ରଚାର ସଭାତି ଯୋଗଦେବେ ବୋଲି କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସିର ନୂଆ ଅଧ୍ୟକ୍ଷ ଭାବେ ପ୍ରଫେସର ସରିତା ସୋପକାରଙ୍କୁ ନିଯୁକ୍ତି ଦିଆଯାଇଛି। ଏ ବାବଦେ ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫୁ ବିଜ୍ଞପ୍ତି ବାହାରିଛି। ପ୍ରଫେସର ସୋପକାର ଏଚ୍ଏନ୍ ଓପିଏସ୍ସିର ସଦସ୍ୟ ଥିବାବେଳେ ତାଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଅବସ୍ଥାପିତ କରାଯାଇଛି। ନୂଆ ଅଧ୍ୟକ୍ଷ କି ପରବର୍ତ୍ତୀ ନିର୍ଦ୍ଦେଶନାମା ବାହାରବାର ତକ୍ ପ୍ରଫେସର ସୋପକାର ଅଧ୍ୟକ୍ଷ ଭାବେ କାମ କରିବେ। ପ୍ରଫେସର ଡାକ୍ତର ସନ୍ତୋଷ କୁମାର ମିଶ୍ର ଭେଷଜ ଶିକ୍ଷା ଆଉ ତାଲିମ ନିର୍ଦ୍ଦେଶକ ଡିଏମ୍ଇଟି ଭାବେ ନିଯୁକ୍ତି ପାଇଛନ୍। ଏ ବାବଦେ ସ୍ୱାସ୍ଥ୍ୟ ବିଭାଗ ତରଫୁ ନିଯୁକ୍ତି ବାହାରିଛି। ପ୍ରଫେସର ମିଶ୍ର ଏଚ୍ଏନ୍ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜର ଅଧ୍ୟକ୍ଷ ଭାବେ କାମ କରୁଛନ୍। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନତି ଥିବାର ସବୁ କଲେଜ ଆଉ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ପିଜି ନାଁ ଲେଖା ଲାଗି ଆବେଦନ ଗଲାକାଲି ଶେଷ ହୋଇଛି। 113 ଉଚ୍ଚଶିକ୍ଷାନୁଷ୍ଠାନର 28,926 ପିଜି ଆସନ ଲାଗି 59,000 ଅଧିକା ପ୍ରାର୍ଥୀ ଆବେଦନ କରିଛନ୍। ଏକକ ପିଜି ପ୍ରବେଶିକା ପରୀକ୍ଷା କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ ଲାଗି ଅନ୍ଲାଇନ୍ ଜରିଆ ସାମ୍ସ ପୋର୍ଟାଲ୍ଥି ଆବେଦନ କରାଯାଇଥିବା ଆଇବା ମାସର 22 ଆବେଦନକାରୀମାନଙ୍କୁ ପ୍ରବେଶପତ୍ର, ଏଡ୍ମିଟ୍ କାର୍ଡ ସାମ୍ସ ୱେବ୍ସାଇଟ୍ନୁ ମିଳିପାରବା। ଆଇବା ଜୁଲାଇ ମାସ 3-14 ପ୍ରବେଶିକା ପରୀକ୍ଷା ହେବା। କେନ୍ଦ୍ର ସରକାରଙ୍କ ତରଫୁ ରାଜ୍ୟକେ ଯକ୍ଷ୍ମା ଔଷଧ ଯୋଗାଣ ଫେର୍ ମୂଲ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫୁ ଜଣାପଡ଼ିଛି। ଇତାର ସହିତ ଖୋଲା ବଜାର ନଭିଲ ଉଷୋ ଏଛେନ୍ ମିଳିଲାନ। ସେଥିଲାଗି ଆଇବା କେତେଦିନ ଭିତରେ ରାଜ୍ୟର ସବୁ ଜିଲ୍ଲାନୁ ଯଥେଷ୍ଟ ପରିମାଣର ଉଷୋ ମିଳିବା ବୋଲି ସ୍ୱାସ୍ଥ୍ୟ ବିଭାଗ ତରଫୁ କୁହାଯାଇଛି। ଶୂନ୍ୟଛାୟା ଆଜି ଦିନର 11:52 ଦେଖାଦେବା ବୋଲି ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମର ଯନ୍ତ୍ରୀ ରାକେଶ ସାହୁ କହିଛନ୍। ଏ ସୁନ୍ଦର ଦୃଶ୍ୟକେ ଉପଭୋଗ କରବାର ସହିତ ଇତାର ପଛରେ ରହିଥିବାର କାରଣମାନ ଜାଣବାର ଲାଗି ପ୍ଲାନେଟୋରିୟମ୍ନୁ ହେବାର୍କେ ଥିବାର କାର୍ଯ୍ୟକ୍ରମଥି ଯୋଗ ଦେବାର୍କେ ଶ୍ରୀ ସାହୁ ଅନୁରୋଧ କରିଛନ୍। ସାଧାରଣ ନିର୍ବାଚନ ପରିଚାଳନା କାମଥି ନିୟୋଜିତ ହୋଇଥିବାର ସରକାରୀ କର୍ମଚାରୀମାନେ ସେମାନଙ୍କର କାର୍ଯ୍ୟାଳୟନୁ ଗସ୍ତ ଖର୍ଚ୍ଚ ଆର୍ ମହଙ୍ଗା ଭତ୍ତା ପାଇବେ। ସରକାରୀ କର୍ମଚାରୀମାନଙ୍କର ଦରମା ବାବଦ ସବିଶେଷ ତଥ୍ୟ ସେମାନେ କାମ କରୁଥିବାର କାର୍ଯ୍ୟାଳୟଙ୍କର ମୁଖ୍ୟଠାରେ ରହୁଥିବାରୁ ସେମାନେ ଟିଏଡିଏ ଅର୍ଥ ବିଭାଗର ସର୍କୁଲାର ଅନୁସାରେ ସେନୁ ପାଇବେ। ଏ ବାବଦେ ଅର୍ଥ ବିଭାଗର ସହମତି ଅନୁସାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଗଲା 18 ଭିତରେ ଦେଶର ପ୍ରମୁଖ ମାର୍ଗଥି ଘରୋଇ ବିମାନ ଭଡ଼ା ଶତକଡ଼ା 40% ବଢ଼ିଛି। ହେଲେ ଏଇଟା ପୃଥିବୀର ସବୁଠାରୁ କମ୍ ବିମାନ ଭଡ଼ା ବୋଲି ଜଣାପଡ଼ିଛି। ଦେଶେ ଘରୋଇ ବିମାନ ଫି ଦିନ ହାରାହାରି 4.5 ଯାତ୍ରୀ ଯା ଆସ କରୁଛନ୍। ଦେଶେ ଏବା 31 ଭିତରେ ମୌସୁମୀ ପହଞ୍ଚିବା ବୋଲି ଭାରତୀୟ ପାଣିପାଗ ବିଭାଗ ଅନୁମାନ କରିଛି। ଏତାର ସହିତ ମୌସୁମୀ ଋତୁନୁ ଏ ବଛର ସ୍ୱାଭାବିକ ବର୍ଷା ହେବା ବୋଲି ଆକଳନ କରାଯାଇଛି। ଜୁନ୍ରୁ ସେପ୍ଟେମ୍ବର ମାସ ଭିତରେ ଉତ୍ତର ପୂର୍ବ ରାଜ୍ୟମାନଙ୍କେ ମୌସୁମୀ ବର୍ଷା ସ୍ୱାଭାବିକନୁ କମ୍ ରହିବା। ଇତାର ଛଡ଼ା ଓଡ଼ିଶା ସହିତ ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ ଆର୍ ରାଜସ୍ଥାନ ସ୍ୱାଭାବିକନୁ ଅତ୍କା ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଆଇବା 3-4 ଭିତରେ ରାଜ୍ୟର ତାପମାତ୍ରା 3-5 ତକ୍ ବଢ଼ବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରନୁ ଜଣାପଡ଼ିଛି। ଏଚ୍ନିର ଆଞ୍ଚଳିକ ଖବରନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02 ଥି ଜୁହାର।